ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେବ ପ୍ରଚାର କାର୍ଯ୍ୟ। ଅକ୍ଟୋବର 5ରେ ମତଦାନ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ଭାରତୀୟ ନୌସେନାର ବାର୍ଷିକ ଶୀର୍ଷସ୍ତରୀୟ ଆନ୍ତର୍ଜାତିକ ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ଇ ନିଲାମୀ ସମୟସୀମା ଅକ୍ଟୋବର 31 ଯାଏଁ ବୃଦ୍ଧି। ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସଂଘର୍ଷ ଓ ଯୁଦ୍ଧ ପରିସ୍ଥିତି ଯୋଗୁଁ ବିମାନ ଯାତ୍ରା ବହୁଳ ଭାବରେ ପ୍ରଭାବିତ। ଏବଂ ୟୁଏଇର ସାରଜାଠାରେ ଆଜିଠାରୁ ଆରମ୍ଭ ହେବ ଆଇସିସି ନବମ ମହିଳା T20 କ୍ରିକେଟ୍ ବିଶ୍ୱକପ୍। ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଆଜି ପ୍ରଚାର କାର୍ଯ୍ୟ ଶେଷ ହେଉଛି। ଆସନ୍ତା ଶନିବାର 90 ଆସନ ବିଶିଷ୍ଟ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଅକ୍ଟୋବର 8ରେ ଜମ୍ମୁ କାଶ୍ମୀର ସହିତ ହରିୟାଣା ନିମନ୍ତେ ଭୋଟ୍ ଗଣତି କରାଯିବ। ଇତିମଧ୍ୟରେ ନିର୍ବାଚନ ଆୟୋଗ ଅକ୍ଟୋବର 5 ତାରିଖ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଏକ୍ଜିଟ୍ ପୋଲ୍ ଉପରେ ନିଷେଧାଦେଶ ଜାରି କରିଛନ୍ତି। ନିଷେଧାଦେଶ ଅନୁଯାୟୀ ଛାପା, ଇଲେକ୍ଟ୍ରୋନିକ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଏକ୍ଜିଟ୍ ପୋଲ୍ ପ୍ରକାଶ କରାଯିବ ନାହିଁ। ନିୟମ ଉଲ୍ଲଙ୍ଘନ କଲେ ଦଣ୍ଡବିଧାନ ସହ ଆର୍ଥିକ ଜୋରିମାନା ବ୍ୟବସ୍ଥା କରାଯାଇଛି। ଭାରତୀୟ ନୌସେନାର ବାର୍ଷିକ ଶୀର୍ଷସ୍ତରୀୟ ଆନ୍ତର୍ଜାତିକ ସମ୍ମିଳନୀ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଆଲୋଚନା ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ଏହି ତିନିଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭୂ ରାଜନୀତି ଓ ସୁରକ୍ଷା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ଏହି ସମ୍ମିଳନୀକୁ ସମ୍ବୋଧନ କରିବେ। ଭାରତୀୟ ନୌସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରଣନୈତିକ ସ୍ତରରେ ଅନ୍ୟ ଦେଶଗୁଡ଼ିକ ସହ ଭାରତୀୟ ନୌସେନାର ସମ୍ପର୍କ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯିବେ। ଗସ୍ତ କାଳରେ ରାଷ୍ଟ୍ରପତି ଉଦୟପୁରଠାରେ ମୋହନଲାଲ ସୁଖାଡ଼ିଆ ବିଶ୍ୱବିଦ୍ୟାଳୟର 32ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ରାଷ୍ଟ୍ରପତି ଆସନ୍ତାକାଲି ମାଉଣ୍ଟ ଆବୁଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେବେ। ଏହାବ୍ୟତୀତ ରାଷ୍ଟ୍ରପତି ରାଜସ୍ଥାନ ସରକାରଙ୍କ ଦ୍ୱାରା ଆୟୋଜିତ ଆଦି ଗୌରବ ସମ୍ମାନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗସ୍ତରେ ଯିବେ। ସେ ନିଜ ସଂସଦୀୟ ଆସନ ଗାନ୍ଧୀନଗରରେ କେତେକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହା ଅହମ୍ମଦାବାଦ ମହାନଗର ନିଗମ ଅଧୀନରେ 446 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅହମ୍ମଦାବାଦର ସାନନ୍ଦଠାରେ ଶ୍ରୀ ଶାହା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବା ସହ ଶାହିବାଗରେ ଅହମ୍ମଦାବାଦ ପୁଲିସ୍ କମିଶନରଙ୍କ ନବନିର୍ମିତ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଜରାଟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ନବରାତ୍ରୀ ଯାତ୍ରାର ଶୁଭାରମ୍ଭ କରିବେ। ଅହମ୍ମଦାବାଦଠାରେ ହେଉଥିବା ସେହିଭଳି ଅନ୍ୟ ତିନୋଟି କାର୍ଯ୍ୟକ୍ରମରେ ମଧ୍ୟ ଶ୍ରୀ ଶାହା ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗର ମହାତ୍ମା ମନ୍ଦିରଠାରେ ଏଡିସି ବ୍ୟାଙ୍କର 100ତମ ବାର୍ଷିକୀରେ ଯୋଗଦାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକର ଇ ନିଲାମୀ ସମୟସୀମା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ସମୟସୀମା ସେପ୍ଟେମ୍ବର 17ରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଥିଲା। ଚଳିତ ବର୍ଷ ଷଷ୍ଠ ନିଲାମୀ ପ୍ରକ୍ରିୟା ଚାଲିଛି। ନିଲାମୀ ଅର୍ଥ ନମାମି ଗଙ୍ଗେ ପାଣ୍ଠିକୁ ଯାଉଥିବାରୁ ସରକାର ଅଧିକରୁ ଅଧିକ ଲୋକେ ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ନିଲାମୀ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଁଥିବା ବ୍ୟକ୍ତିବିଶେଷ pmmementos.gov.in ୱେବ୍ସାଇଟ୍ରେ ପଞ୍ଜୀକରଣ କରିପାରିବେ। ଚଳିତ ବର୍ଷ ପ୍ରାୟ 600ଟି ଉପହାର ଇ ନିଲାମୀ ପାଇଁ ରହିଛି। ଏଥିରେ ବିଭିନ୍ନ କଳାକୃତି, ମନ୍ଦିର ମଡେଲ, ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ରହିଥିବା ଜଣାପଡ଼ିଛି। ବିଶ୍ୱର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ସଂଘର୍ଷ ଏବଂ ଯୁଦ୍ଧ ପରିସ୍ଥିତି ବୃଦ୍ଧି ପାଉଥିବାରୁ ବିଶ୍ୱସ୍ତରରେ ବିମାନ ଯାତ୍ରା ବହୁଳ ଭାବରେ ପ୍ରଭାବିତ ହେଉଛି। ବିଶ୍ୱସ୍ତରରେ ବିମାନ ଉଡ଼ାଣ ସମ୍ପର୍କରେ ସମୀକ୍ଷା କରୁଥିବା ସଂସ୍ଥା ଫ୍ଲାଇଟ୍ ରାଡାର 24ର ସୂଚନା ଅନୁଯାୟୀ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଆକ୍ରମଣ ପ୍ରତିଆକ୍ରମଣ ଲାଗି ରହିଥିବାରୁ ବିମାନ କମ୍ପାନୀଗୁଡ଼ିକ ବିମାନ ଉଡ଼ାଣ ସମୟରେ ମାର୍ଗ ପରିବର୍ତ୍ତନ କରୁଛନ୍ତି ଏବଂ ଅନେକ କ୍ଷେତ୍ରରେ ଉଡ଼ାଣ ବାତିଲ କରୁଛନ୍ତି। ଲେବାନନ, ଇସ୍ରାଏଲ ଏବଂ କୁଏତ୍ର ଅନେକ ବିମାନ ବନ୍ଦରରୁ ବିମାନ ଉଡ଼ାଣ ଓ ଅବତରଣ ପ୍ରକ୍ରିୟା ପରିଚାଳନା ନିମନ୍ତେ ବିଳମ୍ବ ଘଟୁଛି। ୟୁରୋପୀୟ ସଂଘ ବିମାନ ସୁରକ୍ଷା ସଂସ୍ଥା ପକ୍ଷରୁ ସମସ୍ତ ୟୁରୋପୀୟ ବିମାନ କମ୍ପାନୀଗୁଡ଼ିକୁ ଇରାନ୍ ଆକାଶପଥଠାରୁ ଦୂରେଇ ରହିବା ଲାଗି କୁହାଯାଇଛି। ମଙ୍ଗଳବାର ଦିନ ଇସ୍ରାଏଲ ଉପରେ ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ୍ ଦ୍ୱାରା ଆକ୍ରମଣ ଘୋଷଣା ପରେ ସଂସ୍ଥା ଏହି ପରାମର୍ଶ ଜାରି କରିଛି। ଇରାନ୍ର ଆକାଶପଥରେ ଆଦୌ ଉଡ଼ାଣ ନ କରିବା ଲାଗି ବିମାନ କମ୍ପାନୀଗୁଡ଼ିକୁ କୁହାଯାଇଛି। ଏଭଳି ପରିସ୍ଥିତି ଯୋଗୁଁ ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦରରୁ 85% ଉଡ଼ାଣ ବିଳମ୍ବିତ ହୋଇଛି। ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସୂତା କାଟୁଥିବା କର୍ମଚାରୀଙ୍କ ଦରମା 25% ଏବଂ ବୁଣାକାରଙ୍କ ଦରମା 7% ବୃଦ୍ଧି କରିଛନ୍ତି। ଗତକାଲିଠାରୁ ବର୍ଦ୍ଧିତ ଦରମା ଲାଗୁ ହୋଇଛି। ଗତମାସ 17 ତାରିଖରେ ବେତନ ବୃଦ୍ଧି ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଖଦି ଓ ଗ୍ରାମୋଦ୍ୟୋଗ କମିଶନ ଅଧ୍ୟକ୍ଷ ମନୋଜ କୁମାର କହିଛନ୍ତି, ଗତ 10 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଖଦି ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା 213% ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖଦି ଉତ୍ପାଦିତ ଦ୍ରବ୍ୟ ଉପରେ 20% ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦିତ ଦ୍ରବ୍ୟ ଉପରେ 10% ରିହାତି ପ୍ରଦାନ କରାଯାଉଛି। ଆସନ୍ତା ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଏହି ରିହାତି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ବିଜେପି 5 ସୂତ୍ରୀ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ। ରାଞ୍ଚିରେ ସମ୍ଭାଦଦାତାମାନଙ୍କ ସହ ଆଲୋଚନା ବେଳେ ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଯୁଗ୍ମ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଦଳର ନିର୍ବାଚନୀ ଇସ୍ତାହାର ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବ। ସେ କହିଛନ୍ତି, ଝାଡ଼ଖଣ୍ଡ ରାଜ୍ୟର 25 ବର୍ଷ କାର୍ଯ୍ୟକାଳକୁ ଦୃଷ୍ଟିରେ ରଖି ବିଜେପି 25ଟି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବ। ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକୀ ଆସୁଥିବାରୁ ଦଳ ରାଜ୍ୟର ବିକାଶ ନିମନ୍ତେ 150ଟି ପ୍ରତିବଦ୍ଧତା ନେଇ ଲୋକମାନଙ୍କ ପାଖକୁ ଯିବ। 81 ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିମନ୍ତେ ଚଳିତ ବର୍ଷ ଶେଷ ଆଡ଼କୁ ନିର୍ବାଚନ ହେବ। ଆମେରିକାରେ ଘୂର୍ଣ୍ଣିଝଡ଼ ହେଲେନ୍ ପ୍ରଭାବରେ ମୃତ୍ୟୁସଂଖ୍ୟା 183କୁ ବୃଦ୍ଧି ପାଇଛି। ଦକ୍ଷିଣ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏହି ଘୂର୍ଣ୍ଣିଝଡ଼ ଯୋଗୁଁ 100ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ଉତ୍ତର କାରୋଲିନାରେ 90 ଜଣଙ୍କ ମୃତ୍ୟୁ ଘଟିଛି। ଘୂର୍ଣ୍ଣିଝଡ଼ ପରେ ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର କରାଯାଇଥିଲେ ମଧ୍ୟ ଫ୍ଲୋରିଡାରୁ ଭର୍ଜିନିଆ ମଧ୍ୟରେ ପ୍ରାୟ 1.5 ମିଲିୟନ୍ରୁ ଅଧିକ ଲୋକ ଏବେ ମଧ୍ୟ ଅନ୍ଧାରରେ ରହିଛନ୍ତି। ଆଜି ରାଷ୍ଟ୍ରପତି ଜୋ ବାଇଡେନ୍ ଉତ୍ତର କାରୋଲିନା ଗସ୍ତ କରିବେ। ଇତିମଧ୍ୟରେ ଶ୍ରୀ ବାଇଡେନ୍ 1000ରୁ ଅଧିକ ପ୍ରତିରକ୍ଷା ବିଭାଗ କର୍ମଚାରୀଙ୍କୁ ଉତ୍ତର କାରୋଲିନାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ନିୟୋଜିତ କରିଛନ୍ତି। ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ଗତକାଲି ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଜର୍ଜିଆ ଗସ୍ତ କରିଥିଲେ। ଇରାନ୍ର କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର କେତେକ ଏୟାରବେସ୍ କ୍ଷତିଗ୍ରସ୍ତ ହୋଇଛି। ଆଇଡିଏଫ୍ ପକ୍ଷରୁ କୁହାଯାଇଛି, ସମ୍ପୃକ୍ତ ଏୟାରବେସ୍ଗୁଡ଼ିକ କାର୍ଯ୍ୟକ୍ଷମ ରହିଛି ଏବଂ ଇସ୍ରାଏଲ୍ର ଆକାଶମାର୍ଗରୁ ଚାଲିଥିବା ଆକ୍ରମଣ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ସୂଚନା ଅନୁଯାୟୀ, ଇରାନ୍ର ମିସାଇଲ୍ ମାଡ଼ରେ ଇସ୍ରାଏଲ୍ ଏୟାରବେସ୍ରେ ଥିବା କାର୍ଯ୍ୟାଳୟ ଓ ମରାମତି କେନ୍ଦ୍ର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଫାଇଟର ଜେଟ୍, ଡ୍ରୋନ୍ ଏବଂ ଅନ୍ୟାନ୍ୟ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇନଥିବା ଆଇଡିଏଫ୍ କହିଛି। ଇରାନ୍ର ଏହି ଆକ୍ରମଣର ଜବାବରେ ଇସ୍ରାଏଲ୍ ବାୟୁସେନା ହିଜବୁଲ୍ଲା ଉପରେ ଆକ୍ରମଣ ଜୋରଦାର କରିଛି। ଇତିମଧ୍ୟରେ ଇରାନ୍ ରାଷ୍ଟ୍ରପତି କହିଛନ୍ତି, ଇରାନ୍ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଇସ୍ରାଏଲ୍ ଆକ୍ରମଣର ଉଚିତ ଜବାବ ଦେବା ଲାଗି ପ୍ରସ୍ତୁତ ଅଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଇରାନ୍ ରାଷ୍ଟ୍ରପତି କହିଛନ୍ତି, ଯଦି ଇସ୍ରାଏଲ୍ ଜବାବ ଚାହୁଁଛି, ସେ କ୍ଷେତ୍ରରେ କଡ଼ା ଜବାବ ଦିଆଯିବ ବୋଲି ଇସ୍ଲାମିକ ରାଷ୍ଟ୍ରଗୁଡ଼ିକ ଚାହୁଁଛନ୍ତି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ସହଯୋଗରେ ଶ୍ରୀଲଙ୍କାରେ ଚାଲିଥିବା ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା ନିମନ୍ତେ ଆଇଏମ୍ଏଫ୍ର ଏକ ପ୍ରତିନିଧି ଦଳ ଶ୍ରୀଲଙ୍କା ଗସ୍ତ କରିଛନ୍ତି। ଉଭୟ ପ୍ରତିନିଧି ଦଳ ଏବଂ ଶ୍ରୀଲଙ୍କାର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ଯୋଜନାର ସମୀକ୍ଷା ସମେତ ଅଗ୍ରଗତି ନେଇ ଆଲୋଚନା ହୋଇଛି। ଏହି ଆଲୋଚନା କାଳରେ ଆଇଏମ୍ଏଫ୍ ପ୍ରଦାନ କରିବାକୁ ଥିବା ପରବର୍ତ୍ତୀ କିସ୍ତି ପ୍ରଦାନ ନିମନ୍ତେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଗତ ନିର୍ବାଚନରେ ନୂତନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅନୁରା କୁମାରା ଦିଶାନାୟକ ଆଇଏମ୍ଏଫ୍ ସହ ହୋଇଥିବା ବୁଝାମଣା ସମ୍ପର୍କରେ ପୁଣିଥରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ୟୁଏଇର ସାରଜାଠାରେ ଆଜିଠାରୁ ଆଇସିସି ନବମ ମହିଳା 2020 କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ବାଂଲାଦେଶ ଏବଂ ସ୍କଟ୍ଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଆସନ୍ତା ଶୁକ୍ରବାର ଦିନ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଗତକାଲି ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ କ୍ୟାପ୍ଟେନ୍ସ ଡେ କାର୍ଯ୍ୟକ୍ରମରୁ ଏହାର ଆରମ୍ଭ ହୋଇଛି, ଯେଉଁଥିରେ 10ଟି ଟିମ୍ର ଖେଳାଳିମାନେ ପଡ଼ିଆରେ ଉପସ୍ଥିତ ଥିଲେ। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ 10ଟି ଟିମ୍ ଭାଗ ନେଉଛନ୍ତି। ଆସନ୍ତା ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଗ୍ରୁପ୍ ଏ'ରେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଏବଂ ଶ୍ରୀଲଙ୍କା ଥିବାବେଳେ ଗ୍ରୁପ୍ ବି'ରେ ବାଂଲାଦେଶ, ଇଂଲଣ୍ଡ, ସ୍କଟ୍ଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ଦଳ ଅଛନ୍ତି। ସମ୍ବାଦ ଶେଷ ହେଲା।